ମୋ ନାଁ ସୃଷ୍ଟି, ଗ୍ରାମ ବ୍ରାହ୍ମଣବାଡ, ପୋଷ୍ଟ ଦାମଦପୁର, ଡିଷ୍ଟ୍ରିକ୍ଟ କଟକ। ମୁଁ ଜଣେ ଆଶା ଅଟେ। ମୁଁ ଏଇ କଥା କହିବାକୁ ଚାହୁଁଛି ଯେ କରୋନା ସମସ୍ତଙ୍କ ପାଇଁ ସବୁବେଳ ପାଇଁ ସେଟା ଲାଗିକି ରହିଛି, ହେଲା କି? ଏଇଟା କିନ୍ତୁ ଆମର ଯେ ଦିଦିଟା ଭ୍ୟାକ୍ସିନ୍ ପାଇ ସାରିଲା ପରେ ବି ଆମେ ଏଇଟା ରୋଗ ପ୍ରତିରୋଧ ଶକ୍ତି ବଢେଇବା ପାଇଁ କେବଳ ଆମେ ଭ୍ୟାକ୍ସିନ୍ ପାଉଛୁ, ତା ମାନେ ନୁହେଁ ଯେ ଆମେ ଏଇଟା କିଛି ସାମାଜିକ ଦୂରତା ରଖିବା, ଆଉ ଯେନ୍ ମାସ୍କ ପିନ୍ଧୁ ସେ ମାସ୍କ ପିନ୍ଧିବା, ଲୋକ ଗହଳି ଜାଗାକୁ ଯିବା ନାହିଁ, କେମିତି ବହୁତ ସତର୍କ ରହିବା ପାଇଁ। ମୁଁ ଜଣେ ତ ଆଶା, ମୁଁ ଏଗୁଡ଼ା ସବୁ ଲୋକମାନଙ୍କୁ ସବୁବେଳେ ପାଇଁ ବୁଝାଉଛି, ହେଲା, ଆଉ ଲୋକମାନଙ୍କୁ ବୁଝାଉଛି, ଆଉ ଗାଁ ଗାଁରେ ସତର୍କ ରହିବା ପାଇଁ ସବୁ କହୁଛି, ଆଉ ସମସ୍ତଙ୍କୁ ଯଦି କିଛି ଗଭର୍ଣ୍ଣମେଣ୍ଟର ସହାୟତା ଆସୁଛି, ଏଠି ସାବୁନ ମାସ୍କ ସବୁ ବି ବାଣ୍ଟିଥିଲି, ଏଇସବୁ କାମ କରୁଛି କରୋନାର ଆଉ।